आकाशवाणी। ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନର ଅଂଶସ୍ୱରୂପ ଭାରତୀୟ ନିର୍ବାଚନ ଆୟୋଗ ପ୍ରକାଶ କଲେ ଚୂଡ଼ାନ୍ତ ଭୋଟର ତାଲିକା। ସଞ୍ଚାର ସାଥୀ ଅଭିଯାନ ମାଧ୍ୟମରେ ପୁନରୁଦ୍ଧାର ହୋଇଛି 6 ଲକ୍ଷରୁ ଅଧିକ ମୋବାଇଲ୍ ହ୍ୟାଣ୍ଡସେଟ୍। ତାମିଲନାଡୁର କରୁର ଦଳାଚକଟା ଘଟଣାର କାରଣ ଜାଣିବା ପାଇଁ ଏନ୍ଡିଏ ପ୍ରତିନିଧି ଦଳଙ୍କ କରୁର ଗସ୍ତ। ଭିଏତନାମରେ ଘୂର୍ଣ୍ଣିଝଡ଼ ବୁଆଲୋଇରେ ମୃତ୍ୟୁ ସଂଖ୍ୟା 26କୁ ବୃଦ୍ଧି। ଏବଂ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଇସିସି ମହିଳା ଏକଦିବସୀୟ କ୍ରିକେଟ୍ ବିଶ୍ୱକପ୍ର ଉଦ୍ଘାଟନୀ ମୁକାବିଲା ଜାରି। ନିର୍ବାଚନ ହେବାକୁ ଥିବା ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନର ଅଂଶସ୍ୱରୂପ ଭାରତୀୟ ନିର୍ବାଚନ ଆୟୋଗ ଆଜି ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି। ଏହା ଆୟୋଗର ସରକାରୀ ୱେବ୍ସାଇଟ୍ରେ ଉପଲବ୍ଧ ରହିଛି। ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ ଭୋଟର ତାଲିକାର ନକଲ ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ପାଖରେ ଉପଲବ୍ଧ କରାଯିବ। ଦୂରସଞ୍ଚାର ବିଭାଗର ସଞ୍ଚାର ସାଥୀ ଅଭିଯାନ 6 ଲକ୍ଷରୁ ଅଧିକ ହଜିଯାଇଥିବା ଏବଂ ଚୋରି ହୋଇଯାଇଥିବା ମୋବାଇଲ୍ ହ୍ୟାଣ୍ଡସେଟ୍ ପୁନରୁଦ୍ଧାରକୁ ସହଜ କରି ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ଏହି ସଫଳତା ସହ ଯୋଗାଯୋଗ ମନ୍ତ୍ରଣାଳୟ ଡିଜିଟାଲ୍ ଗଭର୍ଣ୍ଣାନ୍ସ ପ୍ରତି ନାଗରିକଙ୍କ ବିଶ୍ୱାସକୁ ଆହୁରି ମଜବୁତ କରିଛି। ବର୍ଦ୍ଧିତ ପୁନରୁଦ୍ଧାର ହାର ଦୂରସଞ୍ଚାର ବିଭାଗ ଏବଂ ରାଜ୍ୟ ପୁଲିସ୍ ମଧ୍ୟରେ ବର୍ଦ୍ଧିତ ସହଯୋଗକୁ ଦର୍ଶାଉଛି। ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଡିଜିଟାଲ୍ ବାଇ ଡିଜାଇନ୍ ଥିମ୍ ଉପରେ ନିର୍ମିତ ସଞ୍ଚାର ସାଥୀ ମୋବାଇଲ୍ ଚୋରି ମୁକାବିଲାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛି। ଡିଜିଟାଲ୍ ସୁରକ୍ଷା ସୁନିଶ୍ଚିତ କରି ମନ୍ତ୍ରଣାଳୟ ନାଗରିକମାନଙ୍କୁ ସଞ୍ଚାର ସାଥୀ ପୋର୍ଟାଲ୍ ଏବଂ ମୋବାଇଲ୍ ଆପ୍ରେ ହଜିଯାଇଥିବା କିମ୍ବା ଚୋରି ହୋଇଯାଇଥିବା ମୋବାଇଲ୍ ହ୍ୟାଣ୍ଡସେଟ୍ ରିପୋର୍ଟ କରିବାକୁ ଅନୁରୋଧ କରିଛି। ତାମିଲନାଡୁର କରୁରରେ ଦଳାଚକଟା ଘଟଣାର କାରଣ ଜାଣିବା ପାଇଁ ପାର୍ଲାମେଣ୍ଟ ସଦସ୍ୟ ହେମା ମାଳିନୀଙ୍କ ନେତୃତ୍ୱରେ ଏନ୍ଡିଏର ଏକ ପ୍ରତିନିଧି ଦଳ କରୁରକୁ ଦିନିକିଆ ଗସ୍ତରେ ଯାଇଛନ୍ତି। ସେମାନେ ଦଳାଚକଟାରେ ଆହତ ହୋଇଥିବା ଏବଂ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଲୋକଙ୍କୁ ଭେଟିଛନ୍ତି। ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗନ କରୁର ଦଳାଚକଟା ପୀଡ଼ିତଙ୍କ ଶୋକସନ୍ତପ୍ତ ପରିବାରକୁ ଭେଟିଥିଲେ। ଇତିମଧ୍ୟରେ କରୁର ଦଳାଚକଟା ମାମଲାରେ ତାମିଲନାଡୁ ପୁଲିସ 3 ଜଣଙ୍କୁ ଗିରଫ କରିଛି। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, ଭାରତର ଔଷଧ ରପ୍ତାନୀ ବର୍ତ୍ତମାନ ପ୍ରାୟ $27 ବିଲିୟନ ରହିଛି ଓ ଚଳିତ ବର୍ଷ ସୁଦ୍ଧା $30 ବିଲିୟନ ଅତିକ୍ରମ କରିବ ବୋଲି ଆଶା କରାଯାଉଛି। ଜୈବ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଉତ୍ତରପ୍ରଦେଶ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଅବସରରେ ଶ୍ରୀ ସିଂହ କହିଛନ୍ତି, ଏହି ଚୁକ୍ତିନାମା ବିକଶିତ ଭାରତ 2047ର ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରିବ ଏବଂ ସୁଲଭ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଭାବେ ଭାରତର ସ୍ଥିତିକୁ ସୁଦୃଢ଼ କରିବ। ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତ ସାଂସ୍କୃତିକ ଅଧିକାର ପ୍ରତି ଭାରତର ପ୍ରତିବଦ୍ଧତା ଏବଂ ସମାନ ଅଭିବୃଦ୍ଧି ପାଇଁ ସୃଜନଶୀଳତାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସ୍ପେନ୍ରେ ଅନୁଷ୍ଠିତ ବିଶ୍ୱ ସାଂସ୍କୃତିକ ନୀତି ଏବଂ ସ୍ଥାୟୀ ବିକାଶ ସମ୍ମିଳନୀ ମୋଣ୍ଡିଆକଲ୍ଟରେ ମନ୍ତ୍ରୀ ଏସିଆ ପ୍ରଶାନ୍ତ ମହାସାଗରୀୟ ଗୋଷ୍ଠୀର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ୟୁନେସ୍କୋ ଦ୍ୱାରା ଆହୁତ ଏହି କାର୍ଯ୍ୟକ୍ରମରେ ବିଶ୍ୱ ସାଂସ୍କୃତିକ ନୀତିର ଭବିଷ୍ୟତ ଗଠନ ପାଇଁ ବିଶ୍ୱର ବିଭିନ୍ନ ସ୍ଥାନରୁ ମନ୍ତ୍ରୀ ଏବଂ ସାଂସ୍କୃତିକ ନେତାମାନେ ଏକାଠି ହୋଇଥିଲେ। ପବିତ୍ର ଦୁର୍ଗାପୂଜା ଅବସରରେ ଦେଶ ଏବଂ ବିଦେଶରେ ବସବାସ କରୁଥିବା ନାଗରିକମାନଙ୍କୁ ରାଷ୍ଟ୍ରପତି ଉପରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି, ଏହି ପର୍ବ ଦେଶର ସଂସ୍କୃତି ବିଶ୍ୱାସ ଏବଂ ଆଧ୍ୟାତ୍ମିକ ଐତିହ୍ୟର ପ୍ରତୀକ। ମା' ଦୁର୍ଗାଙ୍କୁ ତାଙ୍କର 9ଟି ରୂପରେ ପୂଜା କରିବା କେବଳ ଆଧ୍ୟାତ୍ମିକ ଶୁଦ୍ଧିର ପଥ ନୁହେଁ, ବରଂ ସତ୍ୟ ନ୍ୟାୟ ଏବଂ କରୁଣା ସହିତ ଆଗକୁ ବଢ଼ିବାକୁ ସମସ୍ତଙ୍କୁ ପ୍ରେରଣା ଯୋଗାଇଥାଏ। ଏବେ ଦେଶରେ ପାଳନ କରାଯାଉଛି ସେବା ପର୍ବ, ଶୁଣନ୍ତୁ ଏକ ରିପୋର୍ଟ।
ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ନିରନ୍ତର ଉଦ୍ୟମ କରିଆସୁଛନ୍ତି। ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ଆସନ୍ତୁ ଜାଣିବା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶକୁ ଐତିହାସିକ ଯାତ୍ରା କିଭଳି ଭାରତର ମହତ୍ୱାକାଂକ୍ଷୀ ମହାକାଶ କାର୍ଯ୍ୟକ୍ରମକୁ ଆଗକୁ ନେବା ସହ ଅନୁସନ୍ଧାନରେ ଏକ ନୂତନ ଯୁଗକୁ ପ୍ରେରଣା ଯୋଗାଇଛି। ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ଯାତ୍ରା କରି ପ୍ରଥମ ଭାରତୀୟ ମହାକାଶଚାରୀ ଭାବେ ଇତିହାସ ରଚିଥିଲେ। ସେତେବେଳେ ସେ 140 କୋଟି ଭାରତୀୟଙ୍କ ଆକାଂକ୍ଷାକୁ ନିଜ ସହ ବହନ କରିଥିଲେ। ଏହି ସଫଳତା ଏକ ବିଚ୍ଛିନ୍ନ ଘଟଣା ନୁହେଁ, ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଭାରତର ବୃହତ ମହତ୍ୱାକାଂକ୍ଷାର ଏକ ଅଂଶ। ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଥିବା ମହାକାଶଚାରୀଙ୍କ ସହ କଥାବାର୍ତ୍ତା ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଥିଲେ, ଭାରତର ପ୍ରଥମ ମାନବ ମହାକାଶ ମିଶନ ଗଗନଯାନର ସଫଳତା ପାଇଁ ଏହା ପ୍ରଥମ ପଦକ୍ଷେପ।
आज मैं विश्वास से कह सकता हूं कि ये भारत के गगनयान मिशन की सफलता का पहला अध्याय है। आपकी यह ऐतिहासिक यात्रा सिर्फ अंतरिक्ष तक सीमित नहीं है, यह हमारी विकसित भारत की यात्रा को तेज गति और नई मजबूती देगी। भारत दुनिया के लिए स्पेस की नई संभावनाओं के ଦ୍ୱାର ଖୋଲିଲେ ଯାରା।
ମହାକାଶରେ ଥିବା ସମୟରେ ଶ୍ରୀ ଶୁକ୍ଲା ଏବଂ ତାଙ୍କ ଦଳ ଭାରତୀୟ ଗବେଷଣା ପ୍ରତିଷ୍ଠାନଗୁଡ଼ିକ ପକ୍ଷରୁ ବିକଶିତ 7 ମାଇକ୍ରୋ ଗ୍ରାଭିଟି ପରୀକ୍ଷଣର ସଫଳତାର ସଞ୍ଚାଳନ କରିଥିଲେ। ଏହି ପରୀକ୍ଷଣଗୁଡ଼ିକ ଭବିଷ୍ୟତର ଗ୍ରହ ମିଶନ ଏବଂ ଦୀର୍ଘକାଳୀନ ମହାକାଶ ଅବସ୍ଥାନ ପାଇଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛି। ଭାରତର ମହାକାଶ ମହାକାଂକ୍ଷାକୁ ଗ୍ରୁପ୍ କ୍ୟାପ୍ଟେନ୍ ଶୁକ୍ଲା ଅତି ସୁନ୍ଦର ଭାବେ ପରିପ୍ରକାଶ କରିଥିଲେ। ମିଶନର ବିଦାୟୀ ସମାରୋହରେ ସେ କହିଥିଲେ, ଉପରୁ ଦେଖିଲେ ଆଜିର ଭାରତ ମହତ୍ୱାକାଂକ୍ଷୀ, ନିର୍ଭୀକ ଏବଂ ଆତ୍ମବିଶ୍ୱାସୀ ପ୍ରତୀୟମାନ ହେଉଛି।
ଆଜ୍ କା ଭାରତ ସ୍ପେସ୍ ସେ ମହତ୍ୱାକାଂକ୍ଷୀ ଦିଖତା ହେ। ଆଜ୍ କା ଭାରତ ନିଡର ଦିଖତା ହେ। ଆଜ୍ କା ଭାରତ କନ୍ଫିଡେଣ୍ଟ ଦିଖତା ହେ। ଆଜ୍ କା ଭାରତ ଗର୍ବ ସେ ପୂର୍ଣ୍ଣ ଦିଖତା ହେ। ଔର୍ ଇହିଁ ସବ କାରଣ କି ବଜେ ସେ ମୈଁ ଏକ ବାର ଫିର ସେ କହି ସକତା ହୁଁ କି ଆଜ୍ କା ଭାରତ ଅଭି ଭି ସାରେ ଜହାଁ ସେ ଅଚ୍ଛା ଦିଖତା ହେ।
ଶୁଭାଂଶୁ ଶୁକ୍ଲାଙ୍କ ମହାକାଶ ଯାତ୍ରା ଭବିଷ୍ୟତର ମାନବ ମହାକାଶ ଉଡ଼ାଣ, ଏକ ଭାରତୀୟ ମହାକାଶ କେନ୍ଦ୍ର ଏବଂ ଚନ୍ଦ୍ରକୁ ଜଣେ ଭାରତୀୟଙ୍କୁ ପଠାଇବାର ଦୃଷ୍ଟିକୋଣ ପାଇଁ ପଥ ପ୍ରଶସ୍ତ କରେ, ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ମହତ୍ୱାକାଂକ୍ଷୀ ମହାକାଶ କାର୍ଯ୍ୟସୂଚୀରେ ମାଇଲଖୁଣ୍ଡ ଭାବେ ଚିହ୍ନିତ ହୁଏ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ମହେନ୍ଦ୍ର କୁମାର ମାଝୀ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଞ୍ଚି ଜୋନାଲ ଅଫିସ୍ ମନି ଲଣ୍ଡରିଂ ନିବାରଣ ଆଇନ ବ୍ୟବସ୍ଥା ଅନୁଯାୟୀ କୋଲକାତା ଏବଂ ହାଉଡ଼ାରେ 15,41,00,000 ଅଧିକ ମୂଲ୍ୟର 10 ଅସ୍ଥାବର ସମ୍ପତ୍ତିକୁ ଅସ୍ଥାୟୀ ଭାବେ ଜବତ କରିଛି। ଆଟାଚ୍ କରାଯାଇଥିବା ସମ୍ପତ୍ତି ଏକ ବଡ଼ ଧରଣର ଜିଏସ୍ଟି ଠକେଇ ସିଣ୍ଡିକେଟ୍ର ମୁଖ୍ୟ ଏବଂ ତାଙ୍କ ସହଯୋଗୀଙ୍କର ବୋଲି ଇଡି ଏକ ବିବୃତ୍ତିରେ କହିଛି। ସେହିପରି ଜାମସେଦପୁର ଜିଏସ୍ଟି ଗୁଇନ୍ଦା ମହାନିର୍ଦ୍ଦେଶାଳୟ ଦ୍ୱାରା ଏକ ଅପରାଧିକ ସିଣ୍ଡିକେଟ୍ ବିରୁଦ୍ଧରେ ଦାଖଲ ଅଭିଯୋଗ ଆଧାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ ଆରମ୍ଭ କରିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରିଷ୍ଠ ବିଜେପି ନେତା ବିଜୟ କୁମାର ମାଲହୋତ୍ରାଙ୍କୁ ତାଙ୍କ ବାସଭବନରେ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। 93 ବୟସ୍କ ବରିଷ୍ଠ ବିଜେପି ନେତା ଶ୍ରୀ ମାଲହୋତ୍ରାଙ୍କର ଆଜି ସକାଳେ ନୂଆଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସରେ ଦେହାନ୍ତ ହୋଇଥିଲା। ସେ ବିଜେପିର ଦିଲ୍ଲୀ ୟୁନିଟ୍ର ପ୍ରଥମ ସଭାପତି ଥିଲେ। ଭିଏତନାମରେ ଘୂର୍ଣ୍ଣିଝଡ଼ ବୁଆଲୋଇରେ ମୃତ୍ୟୁ ସଂଖ୍ୟା 26 ପହଞ୍ଚିଛି। 22 ଜଣ ଏବେ ବି ନିଖୋଜ ଅଛନ୍ତି। ଚଳିତ ବର୍ଷ ଭିଏତନାମରେ ସବୁଠାରୁ ଭୟଙ୍କର ଏହି ବାତ୍ୟା ପ୍ରବଳ ବର୍ଷା ଆଣିବା ସହ ବନ୍ୟା ସୃଷ୍ଟି କରିଛି। ବିମାନ ଏବଂ ରେଳ ସେବା ବାଧାପ୍ରାପ୍ତ ହୋଇଛି। ଭିଏତନାମର ଜାତୀୟ ପାଣିପାଗ ଅନୁଯାୟୀ ଗତ 24 ମଧ୍ୟରେ ଭିଏତନାମର ବିଭିନ୍ନ ସ୍ଥାନରେ ବର୍ଷା ପରିମାଣ 300 ଅତିକ୍ରମ କରିଛି। ଆଗକୁ ଭୂସ୍ଖଳନ ଏବଂ ବନ୍ୟାର ଆଶଙ୍କା ବିଷୟରେ ସଂସ୍ଥା ସତର୍କ କରାଇ ଦେଇଛି। ଭିଏତନାମ ପ୍ରଧାନମନ୍ତ୍ରୀ ଫାମ୍ ମିନ୍ ଚିନ୍ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଜରୁରୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବା ସହ କ୍ଷତିଗ୍ରସ୍ତ ଶିକ୍ଷାନୁଷ୍ଠାନ ଏବଂ ଡାକ୍ତରଖାନାଗୁଡ଼ିକର ମରାମତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱ ପାରା ଆଥ୍ଲେଟିକ୍ସ ଚାମ୍ପିୟନ୍ସିପ୍ରେ ଭାରତର ଯୋଗେଶ ଖୁରାନିଆ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ଆଜି ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ପୁରୁଷ ଡିସ୍କସ୍ ଥ୍ରୋ F56 ଫାଇନାଲରେ ତାଙ୍କ ଦ୍ୱିତୀୟ ପ୍ରାୟସରେ 42.49 ମିଟର ଡିସ୍କସ୍ ଫିଙ୍ଗି ସର୍ବୋତ୍ତମ ପ୍ରଦର୍ଶନ କରିଛନ୍ତି। ସେହିପରି ବ୍ରାଜିଲର କ୍ଲାଉଡିନ ବାଟିଷ୍ଟା ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିବା ବେଳେ ଗ୍ରୀସ୍ର କନଷ୍ଟାଣ୍ଟିନସ୍ ଜୋନିସ୍ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। କ୍ରିକେଟ୍। ଆଇସିସି ମହିଳା ଏକ ଦିବସୀୟ କ୍ରିକେଟ୍ ବିଶ୍ୱକପ୍ 2025 ଆଜିଠାରୁ ଆରମ୍ଭ ହୋଇଛି। ଗୌହାଟୀର ବର୍ଷାପାରା କ୍ରିକେଟ୍ ଷ୍ଟାଡିୟମରେ ଆୟୋଜକ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଉଦ୍ଘାଟନୀ ମୁକାବିଲା ଜାରି ରହିଛି। ଶ୍ରୀଲଙ୍କା ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆହ୍ୱାନ କରିଥିବା ବେଳେ ସମ୍ବାଦଟି ପ୍ରସ୍ତୁତ ହେବା ବେଳକୁ ଭାରତ 40 ଓଭରରେ 6 ୱିକେଟ୍ ହରାଇ 210 ରନ୍ ସଂଗ୍ରହ କରିଛି। ବର୍ଷା ଯୋଗୁଁ ମ୍ୟାଚ୍ 50 ଓଭର ପରିବର୍ତ୍ତେ 48 ଓଭର ଖେଳାଯିବ। 2025 ମହିଳା ବିଶ୍ୱକପ୍ର ତ୍ରୟୋଦଶ ସଂସ୍କରଣରେ 50 ଓଭର ମ୍ୟାଚ୍ ଖେଳାଯିବାକୁ ରହିଛି। ଏଥିରେ 8 ଦଳ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ବାଂଲାଦେଶ ଓ ପାକିସ୍ତାନ ଭାଗ ନେଉଛନ୍ତି। ଏହି ଦଳଗୁଡ଼ିକ ଭାରତର 4 ସ୍ଥାନରେ ଏବଂ କଲମ୍ବର ଗୋଟିଏ ସ୍ଥାନରେ 28 ଲିଗ୍ ମ୍ୟାଚ୍ରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଭାରତ ଓ ପାକିସ୍ତାନ ମଧ୍ୟରେ ଆସନ୍ତା ମାସ 5 ତାରିଖରେ କଲମ୍ବରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗ୍ରୁପ୍ ପର୍ଯ୍ୟାୟ ଶେଷରେ 4 ଦଳ ସେମିଫାଇନାଲ୍କୁ ଉନ୍ନୀତ ହେବେ। ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନର ଅଂଶସ୍ୱରୂପ ଭାରତୀୟ ନିର୍ବାଚନ ଆୟୋଗ ପ୍ରକାଶ କଲେ ଚୂଡ଼ାନ୍ତ ଭୋଟର ତାଲିକା। ସଞ୍ଚାର ସାଥୀ ଅଭିଯାନ ମାଧ୍ୟମରେ ପୁନରୁଦ୍ଧାର ହୋଇଛି 6 ଲକ୍ଷରୁ ଅଧିକ ମୋବାଇଲ୍ ହ୍ୟାଣ୍ଡସେଟ୍। ତାମିଲନାଡୁର କରୁର ଦଳାଚକଟା ଘଟଣାର କାରଣ ଜାଣିବା ପାଇଁ ଏନ୍ଡିଏ ପ୍ରତିନିଧି ଦଳଙ୍କ କରୁର ଗସ୍ତ। ଭିଏତନାମରେ ଘୂର୍ଣ୍ଣିଝଡ଼ ବୁଆଲୋଇରେ ମୃତ୍ୟୁ ସଂଖ୍ୟା 26କୁ ବୃଦ୍ଧି ଏବଂ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଇସିସି ମହିଳା ଏକଦିବସୀୟ କ୍ରିକେଟ୍ ବିଶ୍ୱକପ୍ର ଉଦ୍ଘାଟନୀ ମୁକାବିଲା ଜାରି। ସମ୍ବାଦ ଶେଷ ହେଲା।